ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶକୁ ଯକ୍ଷ୍ମାମୁକ୍ତ କରିବା ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଭୁଟାନ ଗସ୍ତ ଶେଷ କରି ଗତକାଲି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି. ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଛି. ରୁଷର କ୍ରୋକ୍ ସିଟି ହଲ୍ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା 133କୁ ବୃଦ୍ଧି ପାଇଛି. ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ସନ୍ରାଇଜର୍ସ ହାଇଦ୍ରାବାଦକୁ 4 ରନ୍ରେ ପରାସ୍ତ କରିଛି. ଆଜି ବିଶ୍ୱ ଯକ୍ଷ୍ମା ଦିବସ. ଦେଶକୁ ଯକ୍ଷ୍ମାମୁକ୍ତ କରିବା ପାଇଁ ସମସ୍ତଙ୍କୁ ମିଳିମିଶି କାର୍ଯ୍ୟ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆହ୍ୱାନ ଦେଇଛନ୍ତି. ଯକ୍ଷ୍ମା ରୋଗର ବିଶ୍ୱରେ ପ୍ରଭାବ ବିଷୟରେ ଲୋକଙ୍କୁ ସଚେତନ କରାଇବା, ଏହି ରୋଗକୁ ନିୟନ୍ତ୍ରଣ କରିବାରେ ଆହ୍ୱାନ ସୃଷ୍ଟି କରିବା ଏବଂ ଏହାର ମୁକାବିଲା ପାଇଁ ପ୍ରୟାସକୁ ଉତ୍ସାହିତ କରିବା ଏହି ଦିବସ ପାଳନର ଲକ୍ଷ୍ୟ ବୋଲି ରାଷ୍ଟ୍ରପତି କହିଛନ୍ତି. ଚଳିତ ବର୍ଷ ବିଶ୍ୱ ଯକ୍ଷ୍ମା ଦିବସର ବିଷୟବସ୍ତୁ ରହିଛି 'ହଁ, ଆମେ ଯକ୍ଷ୍ମାର ଅନ୍ତ ନିଶ୍ଚିତ କରିପାରିବା'। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଭୁଟାନ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଭୁଟାନ ରାଜା ଜିଗ୍ମେ ଶେଖର ନାମଗେଲ ୱାଙ୍ଗଚୁକ୍ ଏବଂ ଭୁଟାନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ବିମାନବନ୍ଦରଠାରେ ବିଦାୟ ସମ୍ଭର୍ଦ୍ଧନା ଦେଇଥିଲେ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭୁଟାନ ରାଜାଙ୍କର ଏହି କାର୍ଯ୍ୟରେ ସେ ସମ୍ମାନିତ ହୋଇଛନ୍ତି। ତାଙ୍କର ଭୁଟାନ ଗସ୍ତର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି। ସେ ଭୁଟାନ ରାଜା ଏବଂ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାର ସୁଯୋଗ ପାଇଛନ୍ତି। ଭୁଟାନ ନେତାମାନଙ୍କ ସହ ତାଙ୍କର କଥାବାର୍ତ୍ତା ଭାରତ ଭୁଟାନ ବନ୍ଧୁତାରେ ବିକାଶ ଆଣିବ। ତାଙ୍କୁ ଅର୍ଡର ଅଫ୍ ଦ ଡ୍ରକ୍ ଗ୍ୟାଲପୋରେ ସମ୍ମାନିତ କରାଯାଇଥିବାରୁ ଶ୍ରୀ ମୋଦି କୃତଜ୍ଞତା ଜଣାଇଛନ୍ତି। ଭୁଟାନ ଜନସାଧାରଣଙ୍କ ସ୍ନେହ ଏବଂ ସଦିଚ୍ଛା ପାଇଁ ଧନ୍ୟବାଦ ଜଣାଇ ସେ କହିଛନ୍ତି, ଭାରତ ସର୍ବଦା ଭୁଟାନର ଏକ ବିଶ୍ୱସ୍ତ ବନ୍ଧୁ ଏବଂ ଭାଗିଦାର ରହିବ। ଶ୍ରୀ ମୋଦି ଏବଂ ଭୁଟାନ ପ୍ରଧାନମନ୍ତ୍ରୀ ଗତକାଲି ଥିମ୍ପୁଠାରେ ଏକ ହସ୍କିଟାଲକୁ ଉଦ୍ଘାଟନ କରିଥିଲେ। ସେହି ହସ୍କିଟାଲ ଭାରତ ସହାୟତାରେ ନିର୍ମିତ ହୋଇଛି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବିଭିନ୍ନ ରାଜ୍ୟର ଦଳୀୟ ପ୍ରତିନିଧି ଯୋଗ ଦେଇଥିଲେ। ଆଗାମୀ ନିର୍ବାଚନ ନେଇ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ବାରାଣସୀ ଲୋକସଭା ଆସନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ କଂଗ୍ରେସ ଦଳର ଉତ୍ତରପ୍ରଦେଶ ରାଜ୍ୟ ଶାଖା ମୁଖ୍ୟ ଅଜୟ ରାଇଙ୍କୁ ପ୍ରାର୍ଥୀ ଭାବେ ଛିଡ଼ା କରାଇଛି। ବରିଷ୍ଠ କଂଗ୍ରେସ ନେତା ଦିଗ୍ବିଜୟ ସିଂ ମଧ୍ୟପ୍ରଦେଶର ରାଜଗଡ଼ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗତକାଲି ଲୋକସଭା ନିର୍ବାଚନ ନେଇ କଂଗ୍ରେସ ପକ୍ଷରୁ 45 ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦାନିଶ ଅଲ୍ଲି ଉତ୍ତରପ୍ରଦେଶର ଅମ୍ରୋହା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବାବେଳେ କାର୍ତ୍ତି ଚିଦାମ୍ଘରମ୍ ଶିବଗଙ୍ଗା ଆସନରୁ, ମଣିକମ୍ ଟାଗୋର ତାମିଲନାଡୁର ବିରୁଧୁନଗର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ରାଜସ୍ଥାନର ନାଗପୁର ଲୋକସଭା ଆସନ ପାଇଁ କଂଗ୍ରେସ ହନୁମାନ ବେନିୱାଲ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟିର ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିଛି। ଏଥିସହ ସିକ୍କିମ୍ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ 18 ଜଣିଆ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ମହାରାଷ୍ଟ୍ରର ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍ ଚୋକ୍ଲିଙ୍ଗମ୍ କହିଛନ୍ତି ଯେ ରାଜ୍ୟରେ 1,84,841 ନୂଆ ଭୋଟରଙ୍କ ନାମ ପଞ୍ଜିକୃତ ହୋଇଛି। ମୁମ୍ବାଇରେ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଏପର୍ଯ୍ୟନ୍ତ ରାମଟେକ୍ ନିର୍ବାଚନ ମଣ୍ଡଳୀ ପାଇଁ ମାତ୍ର ଗୋଟିଏ ନାମାଙ୍କନ ପତ୍ର ମିଳିଛି। ଭଣ୍ଡାରା ଗୋଣ୍ଡିଆ ଏବଂ ଗଡ଼ଚିରୋଲି ଚିମୁର ନିର୍ବାଚନ ମଣ୍ଡଳୀ ପାଇଁ 2 ଲେଖାଏଁ ନାମାଙ୍କନ ପତ୍ର ଏବଂ ନାଗପୁର ନିର୍ବାଚନ ମଣ୍ଡଳୀ ପାଇଁ 5 ନାମାଙ୍କନ ପତ୍ର ଦାଖଲ ହୋଇଛି। ସେ କହିଛନ୍ତି ଯେ ବିଦର୍ଭର ଏହି 5 ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଠାରେ ଏପ୍ରିଲ 19 ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ। ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଆସନ୍ତା 27 ରହିଛି। 28 ନାମାଙ୍କନ ପତ୍ର ଯାଞ୍ଚ କରାଯିବ ଏବଂ 30 ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯାଇପାରିବ। ସେହିଦିନ ପ୍ରାର୍ଥୀଙ୍କର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ମୁଖ୍ୟ ନିର୍ବାଚନ ଅଧିକାରୀ ଆହୁରି କହିଛନ୍ତି ଯେ ନିର୍ବାଚନ ସମ୍ବନ୍ଧୀୟ ମିଥ୍ୟା ଖବରର ପ୍ରସାରଣ ଏବଂ ବିଭିନ୍ନ ଗଣମାଧ୍ୟମରେ ଭୋଟରଙ୍କୁ ବିଭ୍ରାନ୍ତ କରୁଥିବା ଖବରକୁ ନିୟନ୍ତ୍ରଣ ତଥା ତଦାରଖ କରିବା ପାଇଁ କଣ୍ଟ୍ରୋଲ ରୁମ୍ ପ୍ରତିଷ୍ଠା କରାଯାଇଛି। ରାଜ୍ୟରେ ସାଧାରଣ ନିର୍ବାଚନ ପାଇଁ ମତଦାନ ସମୟରେ 85 ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକ ଏବଂ 40% ଅଧିକ ଭିନ୍ନକ୍ଷମ ଭୋଟରଙ୍କୁ ସେମାନଙ୍କ ଇଚ୍ଛା ଅନୁଯାୟୀ ଘରୁ ମତଦାନ ସୁବିଧା ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରୁଷର କ୍ରୋକ୍ ସିଟି ହଲ୍ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା 133କୁ ବୃଦ୍ଧି ପାଇଛି। ରୁଷୀୟ ଅନୁସନ୍ଧାନ ସଂସ୍ଥା ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟକୁ ଉଦ୍ଧାର କରି ସରକାରୀ ଗଣମାଧ୍ୟମ ଟାସ୍କ କହିଛି ତଦନ୍ତ ଜାରି ରହିଛି ଏବଂ କନ୍ସର୍ଟ ହଲ୍ରୁ ଭଗ୍ନାବଶେଷ ହଟାଇ ଦିଆଯାଇଛି। ରୁଷ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିବା ଅନୁଯାୟୀ ଏହି ଘଟଣାରେ 147 ଜଣ ଆହତ ହୋଇଛନ୍ତି। ରୁଷ କହିଛି ଯେ 4 ଜଣ ବନ୍ଧୁକଧାରୀଙ୍କ ସମେତ 11 ଜଣଙ୍କୁ ଗିରଫ କରାଯାଇଛି। କ୍ରୋକ୍ ସିଟି ହଲ୍ ଉପରେ ହୋଇଥିବା ଆକ୍ରମଣକୁ ଇସ୍ଲାମିକ୍ ଷ୍ଟେଟ୍ ସହଯୋଗୀ ଇସ୍ଲାମିକ୍ ଷ୍ଟେଟ୍ ଖୋର୍ସାନ୍ ପ୍ରୋଭିନ୍ସ ଆଇଏସ୍ଆଇଏସ୍କେ ନିଜକୁ ଦାୟୀ କରିଛି, କିନ୍ତୁ ରୁଷୀୟ ସୁରକ୍ଷା ସେବା ଦାବି କରିଛି ଯେ ଆକ୍ରମଣକାରୀମାନେ ୟୁକ୍ରେନ୍ ସହ ଲିଙ୍କ୍ ରଖିଥିଲେ ଏବଂ ସେମାନେ ପଡ଼ୋଶୀ ଦେଶ ଅଭିମୁଖେ ଯାଉଥିଲେ। ୟୁକ୍ରେନ୍ ଏହି ଅଭିଯୋଗକୁ ଖଣ୍ଡନ କରିଛି। ୟୁକ୍ରେନ୍ କହିଛି ଏଭଳି ଅଭିଯୋଗ ଭିତ୍ତିହୀନ। ଅନ୍ୟପକ୍ଷରେ ଆମେରିକା କହିଛି ଆଇଏସ୍ଆଇଏସ୍କେର ଦାବି ବିଶ୍ୱାସଯୋଗ୍ୟ ଏବଂ ଏହି ଆକ୍ରମଣ ପାଇଁ ୟୁକ୍ରେନ୍ ଦାୟୀ ନୁହେଁ। ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ଶ୍ରୀନଗରର ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜୈସେ ମହମ୍ମଦ ସହ ଜଡ଼ିତ ଏକ ପ୍ରମୁଖ ଆତଙ୍କବାଦୀ ଗୋଷ୍ଠୀର ପର୍ଦ୍ଦାଫାଶ କରିଛି। ଏଥିସହ ସମ୍ପୃକ୍ତ 4 ଜଣ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ଶ୍ରୀନଗର ପୁଲିସ୍, ରାଷ୍ଟ୍ର ରାଇଫଲ୍ସ ଏବଂ ସିଆର୍ପିଏଫ୍ର ମିଳିତ ସହଯୋଗରେ ନୌଗାମ୍ ଥାନା ଅଧୀନ କୁନିହାମା ଅଞ୍ଚଳରେ ଏକ ଭ୍ରାମ୍ୟମାଣ ଯାନ ଯାଞ୍ଚ ପୋଷ୍ଟ ପ୍ରତିଷ୍ଠା କରାଯାଇଥିଲା। ଯାଞ୍ଚ ବେଳେ ଗୋଟିଏ ଗାଡ଼ିକୁ ଏହି ଦଳ ଅଟକାଇବା ସହ 4 ଜଣ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ ଜବତ କରାଯାଇଛି। ପ୍ରାଥମିକ ତଦନ୍ତ ବେଳେ ଧରାପଡ଼ିଥିବା ବ୍ୟକ୍ତିମାନେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜୈସ୍ ଇ ମହମ୍ମଦ ସହ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଏନେଇ ଅଧିକ ତଦନ୍ତ ଚାଲୁ ରହିଛି ବୋଲି ଜାମ୍ମୁ କାଶ୍ମୀର ସୁରକ୍ଷା ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି। ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ 27 ତାରିଖ ରହିଛି। ଏପ୍ରିଲ 19 ତାରିଖରେ ଆଲିପୁରଦୁଆର, ଜଲପାଇଗୁଡ଼ି ଏବଂ କୁଚ୍ବିହାରରେ ମତଦାନ ହେବ। ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ମୁତୟନ ହୋଇସାରିଛନ୍ତି। ସାଧାରଣ ଏବଂ ପୁଲିସ୍ ପର୍ଯ୍ୟବେକ୍ଷକମାନେ ଖୁବ୍ ଶୀଘ୍ର ସେଠାରେ ଯାଇ ପହଞ୍ଚବେ। ପଶ୍ଚିମବଙ୍ଗର ସମସ୍ତ ରାଜନୈତିକ ଦଳ ବହୁମାତ୍ରା ଆଶାବାଦୀ ହୋଇପଡ଼ିଛନ୍ତି। ଅବାଧ ଓ ନିରପେକ୍ଷ ନିର୍ବାଚନକୁ ନିଶ୍ଚିତ କରିବା ଲାଗି କେନ୍ଦ୍ରୀୟ ନିର୍ବାଚନ ବାହିନୀଗୁଡ଼ିକ ପଶ୍ଚିମବଙ୍ଗରେ ଯାଇ ପହଞ୍ଚିଛନ୍ତି। ପଶ୍ଚିମବଙ୍ଗରେ 7ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗର ଲୋକସଭା ଆସନ ସଂଖ୍ୟା ହେଉଛି 42। ଟିଏମ୍ସି ନେତା ମହୁଆ ମୈତ୍ର ଜଡ଼ିତ ଥିବା ଅର୍ଥ ନେଇ ପ୍ରଶ୍ନ କରିବା ମାମଲାରେ ସିବିଆଇ କୋଲକାତା ସମେତ ବିଭିନ୍ନ ସ୍ଥାନରେ ଖାନତଲାସୀ କରିଛି। ଖବର ଅନୁଯାୟୀ ସିବିଆଇ କୋଲକାତାସ୍ଥିତ ଶ୍ରୀମତୀ ମୈତ୍ରଙ୍କ ବାସଭବନରେ ଖାନତଲାସୀ କରିଛି। ପୂର୍ବରୁ ସିବିଆଇ ତାଙ୍କ ବିରୁଦ୍ଧରେ ଏକ ଏଫ୍ଆଇଆର୍ ରୁଜୁ କରିଥିଲା। ଏଥିପାଇଁ ଲୋକପାଳଙ୍କଠାରୁ ନିର୍ଦ୍ଦେଶ ମିଳିଥିଲା। 6 ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଲୋକପାଳ ସିବିଆଇକୁ କହିଥିଲେ। ମହୁଆ ମୈତ୍ରଙ୍କୁ ଗତବର୍ଷ ଡିସେମ୍ବର ମାସରେ ଲୋକସଭାରୁ ବରଖାସ୍ତ କରାଯାଇଛି। ତାହା ପୂର୍ବରୁ ଏକ ସଂସଦୀୟ ନୈତିକ କମିଟି ତାଙ୍କୁ ବରଖାସ୍ତ କରାଯିବାକୁ ସୁପାରିଶ କରିଥିଲା। ଜଣେ ବ୍ୟବସାୟୀଙ୍କଠାରୁ ଅର୍ଥ ନେଇ ସେ ପାର୍ଲାମେଣ୍ଟରେ ପ୍ରଶ୍ନ ଉତ୍ଥାପନ କରିଥିବାର ଅଭିଯୋଗ ତାଙ୍କ ବିରୁଦ୍ଧରେ ରହିଥିଲା। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ସନ୍ରାଇଜର୍ସ ହାଇଦ୍ରାବାଦକୁ 4 ରନ୍ରେ ପରାସ୍ତ କରିଛି। କୋଲକାତାର ଇଡେନ୍ ଗାର୍ଡନ୍ସଠାରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଟସ୍ ଜିତି ହାଇଦ୍ରାବାଦ କୋଲକାତାକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭର୍ରେ କୋଲକାତା 7 ୱିକେଟ୍ ବିନିମୟରେ 208 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଆନ୍ଦ୍ରେ ରସେଲ 25 ବଲ୍ରୁ 64 ରନ୍ ସଂଗ୍ରହ କରିଥିଲେ। 209 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ହାଇଦ୍ରାବାଦ 7 ୱିକେଟ୍ ବିନିମୟରେ 204 ରନ୍ କରିବାକୁ ସକ୍ଷମ ହୋଇଥିଲା। ଆନ୍ଦ୍ରେ ରସେଲ୍ଙ୍କୁ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି। ଗତକାଲି ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ 4 ୱିକେଟ୍ରେ ହରାଇ ଦେଇଛି। ଚଣ୍ଡୀଗଡ଼ଠାରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପଞ୍ଜାବ ପାଇଁ 175 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ପଞ୍ଜାବ ବିଜୟ ଲକ୍ଷ୍ୟକୁ 4 ବଲ୍ ବାକି ଥାଇ 6 ୱିକେଟ୍ ବିନିମୟରେ ହାସଲ କରିଥିଲା। ଦଳ ପକ୍ଷରୁ ସାମ୍ କରନ୍ 47 ବଲ୍ରେ 63 ରନ୍ ସଂଗ୍ରହ କରିଥିଲେ। ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି। ଆଜି ଜୟପୁରଠାରେ ଅପରାହ୍ନ 3:30 ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ମଧ୍ୟରେ ମୁକାବିଲା ହେବ। ସେହିଭଳି ଅହମ୍ମଦାବାଦଠାରେ ସନ୍ଧ୍ୟା 7:30 ଗୁଜରାଟ ଟାଇଟନ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶକୁ ଯକ୍ଷ୍ମାମୁକ୍ତ କରିବା ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଭୁଟାନ ଗସ୍ତ ଶେଷ କରି ଗତକାଲି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଛି। ରୁଷର କ୍ରୋକ୍ ସିଟି ହଲ୍ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା 133କୁ ବୃଦ୍ଧି ପାଇଛି ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ସନ୍ରାଇଜର୍ସ ହାଇଦ୍ରାବାଦକୁ 4 ରନ୍ରେ ପରାସ୍ତ କରିଛି। ସମ୍ବାଦ ଏଇଠି ଶେଷ ହେଲା।